हेलो,
हेलो सर, गुड मॉर्निंग।
रूम नंबर 102 को डिवाइन पर टेबल।
ओके सर, एवन आई गेट।
पागल करी दे लुकाई हो भलरे थिले मु एकुटिया होई तो प्रेम रे पागल करी दे लुकाई तू सिना भूली गलु तो स्वार्थ पाई मु झोरी मरे आजी तते लो न पाई कहीं के भलो पाइलु प्रतारण मते तू कलु चली गलु आधा बाटे भंडे दे तो बिना मु बंची पारी नहीं तो बिना मु बंची पारी नहीं हो भल पाइबाटा थिला छोड़ ना तोहर बुझी पारिली मुझे ए कथा ता तोर मो साथे कपट करी आउ कहा हाथ धरी चली गलु पर करी पारुनी सही तो बिना
ଏତେ ଜଲ୍ଦି ଆସିଗଲ ମୁଁ ଜାଣିଥିଲି ତମେ ଆସିବ ବୋଲି କ'ଣ ମନ ଶାନ୍ତି ହେଇଗଲା
ଦେଖ ମୋ କଥା ଟିକେ ଶୁଣ
କ'ଣ ଶୁଣ କ'ଣ ଶୁଣ ମୋତେ ଏଇୟା କି ଦେଖ ମୁଁ ତମେ ରହିପାରୁନି ମୁଁ ତୁମକୁ ବହୁତ ଭଲ ପାଏ ଏଇୟା
ପ୍ଲିଜ୍ ମୋତେ ଟିକେ ବୁଝିବାକୁ ଚେଷ୍ଟା କର ଚେଷ୍ଟା କର ତମେ ଯେମିତିକା ଭାବୁଛ ସେମିତି ନୁହେଁ
କାଲି ମୁଁ ଭଲ ଲାଗିଲି ମୋତେ ଭଲ ପାଇଲି କାଲି ସିଏ ଭଲ ଲାଗିଲା ତାକୁ ଭଲ ପାଇଲି କାଲି ଆଉ କିଏ ଭଲ ହେଇଯିବ ତାକୁ ବି କ'ଣ ଭଲ ପାଇଯିବ କ'ଣ ଭାବୁଛ କ'ଣ
କଥା ଟିକେ ବୁଝିବା
କ'ଣ ବିଶ୍ୱାସ କରିଛ ମୁଁ ତା ପୁଅମାନେ କ'ଣ ପୋଷାକ ଗୋଟେ ପରେ ଗୋଟେ ଚେଞ୍ଜ କରି ଚାଲିଯିବ ସରି ତମ ଲାଇଫରେ ଆସିଥିବ
ଦେଇଥିଲୁ ପ୍ରିୟ ରହିବୁ ମୋ ସାଥେ ନ ରଖିଲୁ କଥା ତ